ନମସ୍କାର, ମୋ ନାଁ ସାକମ୍ବରୀ ଜାନି, ଗ୍ରାମ ରାଇକୁଲ, ବ୍ଲକ ଖଜୁରୀପଡା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି କରଳ ତରକାରୀ ବିଷୟରେ। କରଳ ତରକାରୀ ଆପଣ କିପରି ପ୍ରସ୍ତୁତ କରିବେ? ପ୍ରଥମେ କରଳକୁ ଆଣନ୍ତୁ, 2 ଦିନ ଭିତରେ ଆଣିକି ତାକୁ କାଟିକି ଆପଣ ରଖିବେ। 24 ଘଣ୍ଟା ହେଇଗଲା ପରେ ତାକୁ ଆପଣ କାଢିକି ଗୋଟେ ଜାଗାରେ ପାଣିରେ ଧୋଇକି ତାକୁ ଭଲ ଭାବରେ ଚିପୁଡିକି ରଖିଦିଅନ୍ତୁ ଗୋଟେ ପ୍ଲେଟରେ। ତାପରେ କଡେଇରେ ତେଲ ଗରମ କରନ୍ତୁ, ଜିରା, ସୋରିଷ, ଲଙ୍କା, ପିଆଜ ଦେଇ ତାକୁ ଭଲ ଭାବରେ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭାଜି ସାରିବା ପରେ ସେଥିରେ କରଡ଼କୁ ପକାନ୍ତୁ। ପକେଇ ସାରିବା ପରେ ତାକୁ ଟିକେ ଭାଜି ଦିଅନ୍ତୁ ତେଲରେ। ତାପରେ କିଛି ସମୟ ପରେ ଲୁଣ, ହଳଦୀ, ଲଙ୍କା, ମସଲା ଦେଇ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ। 10 ରୁ 20 ମିନିଟ ଏବେ ହଳଦୀ ଭାଜିଲା ପରେ ଆପଣଙ୍କର ହେଇଯିବ କରଡ଼ ତରକାରୀ। ତରକାରୀ ତ ମଜା କହିବି।